ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ଷଷ୍ଠ ପର୍ଯ୍ୟାୟ ତଥା ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତାକାଲି ହେବ ମତଦାନ। ରାଜ୍ୟରେ 6ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ 42ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ 94 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ସାବ୍ୟସ୍ତ କରିବେ ନିଜର ମତାଧିକାର। ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଆସନ୍ତା 26 ତାରିଖରେ ପ୍ରକାଶ ପାଇବା ନେଇ ବୋର୍ଡ ପକ୍ଷରୁ ସୂଚନା। ମାନସିକ ରୋଗ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସ୍କିଜୋଫ୍ରେନିଆ ଦିବସ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଅବପାତରେ ପରିଣତ, ଏହାର ପ୍ରଭାବରେ ଆସନ୍ତା 26 ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା। ଦେଶର ଷଷ୍ଠ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ଆସନ୍ତାକାଲି ଓଡ଼ିଶା ସମେତ ବିହାର, ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଜାମ୍ମୁ କାଶ୍ମୀରରେ 58ଟି ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ମୋଟ 899 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ଆସନ୍ତାକାଲି 6ଟି ଲୋକସଭା ଆସନ ଓ ଅନ୍ତର୍ଗତ 42ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ସେହି ଲୋକସଭା ଆସନଗୁଡ଼ିକ ହେଉଛି ପୁରୀ, ଭୁବନେଶ୍ୱର, କଟକ, କେନ୍ଦୁଝର, ସମ୍ବଲପୁର ଓ ଢେଙ୍କାନାଳ। ଏହି ପର୍ଯ୍ୟାୟରେ 94,48,553 ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ 447 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ଦଳର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ ଆସନ୍ତାକାଲି ଦଳୀୟ ପ୍ରଚାର କାର୍ଯ୍ୟରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେ ପାରାଦୀପର କୁଜଙ୍ଗ, କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଆଳି, ରେମୁଣାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ। ସେହିପରି ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 29 ତାରିଖରେ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରାପଡ଼ା ଓ ବାଲେଶ୍ୱରଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଆସନ୍ତା ରବିବାର ଦିନ ବାରିପଦା, ଚାନ୍ଦବାଲି, ପୁରୀ ଓ ନିମାପଡ଼ାଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ଦଳୀୟ ବରିଷ୍ଠ ନେତା ରାହୁଲ ଗାନ୍ଧି ଆସନ୍ତା 26 ତାରିଖରୁ 28 ତାରିଖ ମଧ୍ୟରେ ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱର ଭଦ୍ରକଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି। ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ପୁଲିସ୍ ଏବଂ ଅର୍ଦ୍ଧସାମରିକ ବାହିନୀର ମୋଟ 35,000 ପୁଲିସ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ଏହି ନିର୍ବାଚନରେ 121 କମ୍ପାନୀର ଅର୍ଦ୍ଧସାମରିକ ବାହିନୀ, 106 ପ୍ଲାଟୁନ୍ର ଓଡ଼ିଶା ଆର୍ମ ପୁଲିସ୍ ଏବଂ 19,865 ସିଭିଲ୍ ପୁଲିସ୍ ଫୋର୍ସ ସେମାନେ ନିୟୋଜିତ ହୋଇଛନ୍ତି। ଯଦି ରେଞ୍ଜ ହିସାବରେ ଆମେ ଦେଖିବା 43 ଜଣ ଆଡିସନାଲ ଏସ୍ପି, 95 ଡିଏସ୍ପି, ଇନ୍ସପେକ୍ଟର 238, ଏସ୍ଆଇଏସ୍ଆଇ ରେଞ୍ଜର ଅଫିସର 2160, ହାବିଲଦାର ଏବଂ କନଷ୍ଟେବୁଲ ବୋଥ୍ ଆର୍ମ ଆଣ୍ଡ ଅନ୍ଆର୍ମ 10,212, ହୋମଗାର୍ଡ ଏବଂ ଗ୍ରାମରକ୍ଷୀ 7,117 ନିୟୋଜିତ ହେବେ। ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆମେ 5ଟି ଯୁବ ଆଇପିଏସ୍ ଅଫିସର ଯେଉଁମାନେ ଏଏସ୍ପି ରାଙ୍କର ତାଙ୍କୁ ମୋବିଲାଇଜ୍ କରିଛୁ ସମ୍ବଲପୁର, ଖୋର୍ଦ୍ଧା, କେଉଁଝର ଏବଂ କଟକ ପାଇଁ।
ନିର୍ବାଚନ ପୂର୍ବରୁ କେତେକ ଅଞ୍ଚଳରେ ରାଜନୈତିକ ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ଖବର ଆସିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ଏହିସବୁ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଶ୍ରୀ ଧଳ ଅନୁରୋଧ କରିଛନ୍ତି। ସେ କହିଛନ୍ତି 6ଟି ଲୋକସଭା ଓ ଅନ୍ତର୍ଗତ 42ଟି ବିଧାନସଭା କ୍ଷେତ୍ରରେ ମତଦାନ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ 121 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ମୁତୟନ କରାଯାଇଛି। ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ସରିଥିବାବେଳେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ସବୁ ପ୍ରକାର ପ୍ରସ୍ତୁତି ସରିଛି। ଏନେଇ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ଆମର ସମ୍ବଲପୁର ସମ୍ଭାଦଦାତା ଗୁଣମଣି ବିଶ୍ୱାଳଙ୍କ ରିପୋର୍ଟ।
ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀଟି ଏସ୍ଟି ବର୍ଗ ପାଇଁ ସଂରକ୍ଷିତ ଆସନ ଅଟେ। ଏହି ଆସନରେ ମଧ୍ୟ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ। ଚଳିତ ସାଧାରଣ ନିର୍ବାଚନରେ ବିଜେପିରୁ ରବି ନାରାୟଣ ନାୟକ, ବିଜେଡ଼ିରୁ ରାଜେନ୍ଦ୍ର ଛତ୍ରିଆ ଓ କଂଗ୍ରେସରୁ କେଦାରନାଥ ବରିହା ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ ପାଇଁ ଗୁରୁବାର ପ୍ରଚାରର ଶେଷ ଦିନ ରହିଥିବାବେଳେ ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟ୍ ହାତିବା ପାଇଁ ପ୍ରଚାରକୁ ଜୋରଦାର କରିବା ସହ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହାସହ ସକାଳୁ ସମସ୍ତ ମତଦାନ କେନ୍ଦ୍ର ଅଞ୍ଚଳକୁ ପୋଲିଂ ପାର୍ଟିମାନେ ଗସ୍ତ କରିଛନ୍ତି। ନିର୍ବାଚନକୁ ନିରପେକ୍ଷ ଓ ଅବାଧ ଆୟୋଜନ କରିବା ନିମନ୍ତେ ନିର୍ବାଚନ ଅଧିକାରୀମାନେ ଜୋର ଦେଇଛନ୍ତି। କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ସମୁଦାୟ 272 ବୁଥ୍ ରହିଥିବାବେଳେ ସେଥିମଧ୍ୟରୁ 7 ସଖୀ ବୁଥ୍, 5 ଯୁବକମାନଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ବୁଥ୍, 4 ଇକୋ ଫ୍ରେଣ୍ଡଲି ବୁଥ୍, 33 ଥିମ୍ ଉପରେ ଆଧାରିତ ଥିବା ବୁଥ୍ ରହିଛି। ଆସନ୍ତାକାଲି ଭୋଟ୍ ହେବାକୁ ଥିବାବେଳେ କୁଚିଣ୍ଡାର ଭୋଟର ଉତ୍ସାହିତ ଅଛନ୍ତି। ଆକାଶବାଣୀ ପାଇଁ ସମ୍ବଲପୁରରୁ ମୁଗୁଣମଣି ବିଶ୍ୱାଳ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୟାଗଡ଼ ଜିଲ୍ଲାର ରଣପୁର, ଖଣ୍ଡପଡ଼ା ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଶାନ୍ତି, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ପୋଲିଂ ପାର୍ଟିମାନେ ବୁଥ୍କୁ ଯାଉଛନ୍ତି। 3 ନିର୍ବାଚନ ମଣ୍ଡଳୀରେ 703 ବୁଥ୍ ରହିଛି। ସେହିପରି ସମ୍ଭଲପୁର ଲୋକସଭା ଆସନ ଓ ଏହା ଅଧୀନରେ ଥିବା 4 ବିଧାନସଭା ଆସନ ପାଇଁ ଆଜି ପୋଲିଂ ଅଧିକାରୀମାନେ ଇଭିଏମ୍ ଓ ଭିଭିପାଟ୍ ମେସିନ୍ ନେଇ ନିଜ ନିଜର ବୁଥ୍ ଅଭିମୁଖେ ଯାତ୍ରା କରିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଆସନ୍ତା 26 ତାରିଖରେ ପ୍ରକାଶ ପାଇବ। ଏନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ବୋର୍ଡର ସଭାପତି ଶ୍ରୀକାନ୍ତ ରାଇ ଆଜି ସୂଚନା ଦେଇଛନ୍ତି। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି 26 ତାରିଖ ସକାଳ 10:30 ରେଜଲ୍ଟ ପ୍ରକାଶ ପାଇବ। 11:30 ସୁଦ୍ଧା ବୋର୍ଡର ୱେବ୍ସାଇଟ୍ www.bscodisha.ac.in ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷା ଫଳ ଦେଖିପାରିବେ। ଏହା ବ୍ୟତୀତ ଇଣ୍ଟରନେଟ୍ ସୁବିଧା ନଥିଲେ ଏସ୍ଏମ୍ଏସ୍ରେ ରେଜଲ୍ଟ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଅପରାହ୍ନ 4 ସୁଦ୍ଧା ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିହେବ। ମଇ 29 ତାରିଖରୁ ଜୁନ୍ 12 ତାରିଖ ମଧ୍ୟରେ ପରୀକ୍ଷାର୍ଥୀମାନେ ଖାତା ରିଚେକିଂ ପାଇଁ ଆବେଦନ କରିପାରିବେ। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସରକାରୀ ମତ୍ସ୍ୟ ଜାଆଁଳା କେନ୍ଦ୍ରରେ ଗୁଣ୍ଡ ଓ ଧାନୀ ପ୍ରଜାତିର ଜାଆଁଳା ଉତ୍ପାଦନ ହୋଇଥିବାବେଳେ ସେଗୁଡ଼ିକୁ ସରକାରୀ ଦରରେ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ବର୍ଷ ବହୁଦିନ ଧରି ବର୍ଷା ହୋଇନଥିବାରୁ ଏହି ଜାଆଁଳା ଉତ୍ପାଦନରେ ବହୁ ସମସ୍ୟା ସୃଷ୍ଟି ହୋଇଥିଲା। 1,00,000 ଗୁଣ୍ଡ ଜାଆଁଳା 1,000 ଏବଂ  1,000 ଧାନୀ ଜାଆଁଳାକୁ 200 ବିକ୍ରି କରିବା ପାଇଁ ଧାର୍ଯ୍ୟ ହୋଇଥିବା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସ୍କ୍ରିଜୋଫ୍ରେନିଆ ଦିବସ। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ପ୍ରସଙ୍ଗ ରହିଛି ଗୋଷ୍ଠୀର ଦୟାଭାବ ଶକ୍ତିକୁ ପାଳନ କରିବା। ସ୍କ୍ରିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଏକୁଟିଆ ରହିବାକୁ ପସନ୍ଦ କରେ ଏବଂ ତା'ର ନିଦ କମିଯାଏ ଏବଂ ସେ ଅନ୍ୟମାନଙ୍କ ଉପରେ ସନ୍ଦେହ କରି ବିଷାଦ, ଅପଭ୍ରମ, ଚିନ୍ତାଗ୍ରସ୍ତ ହୋଇରହେ। ମସ୍ତିଷ୍କରେ ମୁଖ୍ୟତଃ ଡୋପାମିନ୍ ନାମକ ଏକ ରାସାୟନିକ ତତ୍ତ୍ୱର ମାତ୍ରା ବୃଦ୍ଧି ପାଇବା ଯୋଗୁଁ ଏହି ରୋଗ ହୋଇଥାଏ। ଏଥିସହ ଏହା ଜିନ୍ଗତ କାରଣ କିମ୍ବା ପାରିପାର୍ଶ୍ୱିକ ମାନସିକ ଚାପ କାରଣରୁ ହୋଇଥାଏ। ଏହା ଆମ ଦେଶରେ ପ୍ରତି 100 ଜଣକୁ ହୋଇଥାଏ। କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରୁ କଟକଣା ହଟାଇବା ପରେ 45,000 ଟନ୍ରୁ ଅଧିକ ପିଆଜ ଏପର୍ଯ୍ୟନ୍ତ ରପ୍ତାନୀ କରାଗଲାଣି ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପିଆଜର ଦରବୃଦ୍ଧିକୁ ରୋକିବା ଲାଗି କେନ୍ଦ୍ର ସରକାର ଗତବର୍ଷ ଡିସେମ୍ବର ମାସରେ ଏହାର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଚଳିତ ମାସ ପ୍ରଥମାର୍ଦ୍ଧରେ ଏହା ଉପରୁ କେନ୍ଦ୍ର ସରକାର କଟକଣା ହଟାଇବା ପରେ ଦେଶରୁ ପ୍ରାୟ 206 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପିଆଜ ରପ୍ତାନୀ ହୋଇସାରିଲାଣି ବୋଲି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ସଚିବ ନିଧି ଖରେ କହିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ରାଜଧାନୀ ଦିଲ୍ଲୀ ସମେତ ଏନ୍ସିଆର୍ରେ ତାପମାତ୍ରା ପ୍ରାୟ 48 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଅଧିକ ମାତ୍ରାରେ ଏସି ଏବଂ ଏୟାର କୁଲର ବ୍ୟବହାର କରୁଥିବାରୁ ବିଦ୍ୟୁତ୍ ଶକ୍ତିର ଚାହିଦା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଗତ ବୁଧବାର ଦିନ ଦେଶରେ ଗୋଟିଏ ଦିନରେ ସର୍ବାଧିକ 235 GW ବିଦ୍ୟୁତ୍ ଶକ୍ତି ବ୍ୟବହୃତ ହୋଇଥିବା ଜଣାପଡ଼ିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହା 26 ତାରିଖ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହା ବାଂଲାଦେଶ କ୍ଷେପପୁରା ଉପକୂଳରୁ 800 କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମବଙ୍ଗ ଉପକୂଳରୁ 810 କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଛି। ମାତ୍ର ଏହି ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ 26 ତାରିଖରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସହ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ଅଛି। ଆସନ୍ତା 27 ତାରିଖରେ ମଧ୍ୟ ଉତ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ଷଷ୍ଠ ପର୍ଯ୍ୟାୟ ତଥା ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତାକାଲି ହେବ ମତଦାନ। ରାଜ୍ୟରେ 6 ଲୋକସଭା ଆସନ ଓ ଏହା ଅନ୍ତର୍ଗତ 42 ବିଧାନସଭା ନିର୍ବାଚନ ମଣ୍ଡଳୀରେ 94 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ସାବ୍ୟସ୍ତ କରିବେ ନିଜର ମତାଧିକାର। ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଆସନ୍ତା 26 ପ୍ରକାଶ ପାଇବା ନେଇ ବୋର୍ଡ ପକ୍ଷରୁ ସୂଚନା। ମାନସିକ ରୋଗ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସ୍କିଜୋଫ୍ରେନିଆ ଦିବସ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଅବପାତରେ ପରିଣତ। ଏହାର ପ୍ରଭାବରେ ଆସନ୍ତା 26 ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।